ସମସ୍ତଙ୍କୁ ସୁସ୍ଥ ଜୀବନଯାପନ ପାଳନ କରିବା ଦରକାର, ସେଥିପାଇଁ ଆମକୁ ଆମ ଦେହକୁ ଭିଟାମିନ୍ ଓ ନ୍ୟୁଟ୍ରିଏଣ୍ଟସ୍ ଦରକାର ଥାଏ। ସେଥିପାଇଁ ସକାଳୁ ଉଠି ତାପରେ ମିଠା ଜିନିଷ କିଛି ଖାଇବାର କଥା ନୁହଁ, କାରଣ ମିଠା ଜିନିଷ ମଇଦା ଏସବୁ ଖାଇଲେ ବଡିରେ କୋଲେଷ୍ଟ୍ରଲ ବଢ଼ିଥାଏ, ଯୋଉଟାକି ଆମକୁ ହାର୍ଟ ଡିଜିଜରେ ବି ବଢ଼େଇଥାଏ। ସେଥିପାଇଁ ଆମକୁ କିଛି ଯେମିତିକି ବୋଟ ଅଣ୍ଡା ଏସବୁ ଯୋଉଟାକି ସହଜରେ ଆଭେଲେବୁଲ ଥାଏ ସେଗୁଡା ଖାଇବା କଥା। ସେଥିରେ ଖାଇଲେ ସେଥିରେ ପୁଷ୍ଟିସାର ମିଳେ, ଆମକୁ ଅଧିକ ଭିଟାମିନ୍ ବି ମିଳିଥାଏ। ଆଉ ପ୍ରିୟଦର୍ଶିନୀ ରାଉତରାୟ 38 ୱାର୍ଡ ନମ୍ବର 3 ସାହି।